ଚାଲୁ କହିବି। ହ୍ୟାଲୋ, ମୋ ନାଁ ଜୟନ୍ତୀ ମହାରଣା, ମୁଁ 85 ନମ୍ବର ୱାର୍ଡରୁ କହୁଛି। ଆମର ଏଇ ଜଳ ହିଁ ପ୍ରୋବ୍ଲେମ, ନଳା ଭିତରୁ ଜଳ, ଡ୍ରେନ ଭିତରୁ ପାଇପ ବାହାରୁନି। ବି 2 ଘଣ୍ଟିଆ ଚକ୍ର ଓଳି ଜଳ ଦେବାକୁ ହେଲେ ମନା କରୁଛନ୍ତି, ଉପରଳା ଯୋଉ ଘଣ୍ଟେ ଖଣ୍ଡେ ଦଉଛନ୍ତି, ଜଳ ଆମକୁ ପାଉନି। ଜଳ ପ୍ରୋବ୍ଲେମ ଆମର, ଆମକୁ ଜଳ ପାଇଁ ଜଲ୍ଦି ଯାହା ହେଲେ ଗୋଟେ ସମାଧାନ କରନ୍ତୁ। ଡ୍ରେନ ଭିତରୁ ଆଗ ପାଇପ କେମିତି ବାହାର କରନ୍ତୁ, ଡ୍ରେନ ପାଇପଟା ଆମର ନିହାତି ଦରକାର। ସେଥିରେ ଲାଟିନ ଜଳ ଆସୁଛି, ସେଥିରେ ସବୁ ଆମେ ବି ଇଏ ଜଳ ଖାଉଛୁ, ଆମ ପିଲା ଛୁଆ ସମସ୍ତଙ୍କୁ, ଆମକୁ ବି ସମସ୍ତଙ୍କୁ ରୋଗ ହବ। ଏଇଟାକୁ ଟିକେ ସମାଧାନ କରନ୍ତୁ।